బ్రహ్మాత్మనం బ్రహ్మము అదే బ్రహ్మాత్మడు బ్రహ్మణావతం
బ్రహ్మైవ తేన గంతవ్యం బ్రహ్మ కర్మ సమాధిన. శ్రీమద్ భగవద్గీతార ఈ శ్లోకరే ଭଗବାନ ଶ୍ରୀକୃଷ୍ଣ କିପରି ଭାବରେ ବା କେଉଁ କର୍ମ କଲେ ଜଣେ ଭଗବତ ଧାମ ବା ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ ସେ ବିଧି ସମ୍ପର୍କରେ ଉଲ୍ଲେଖ କରୁଛନ୍ତି. ଏହି ଅଧ୍ୟାୟର ନାମ ହେଲା ଦିବ୍ୟ ଜ୍ଞାନ ଯୋଗ, ଅର୍ଥାତ୍ ବ୍ୟକ୍ତି କିପରି ଦିବ୍ୟ ଜ୍ଞାନ ଯୋଗ ପ୍ରାପ୍ତ ହେଲେ ସେ ଜୀବନର ଚରମ ଲକ୍ଷ୍ୟ ଭଗବତ ପ୍ରାପ୍ତିକୁ ପ୍ରାପ୍ତ ହେବ ସେ ସମ୍ବନ୍ଧରେ ଭଗବାନ ବିଶେଷ ଭାବରେ ଏହି ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି. ମନୁଷ୍ୟ ଜୀବନର ଲକ୍ଷ୍ୟ ଭଗବତ ପ୍ରାପ୍ତି, ଭଗବାନ କୃଷ୍ଣଙ୍କର ଚରଣ କମଳକୁ ପ୍ରାପ୍ତ ହେବା, ତାଙ୍କର ଦିବ୍ୟ ଧାମକୁ ପ୍ରାପ୍ତ ହେବା, ତାଙ୍କର ସେବାରେ ନିଜର ଜୀବନକୁ ନିୟୋଜିତ କରିବା, ତାହା ହିଁ ମନୁଷ୍ୟ ଜୀବନର ଲକ୍ଷ୍ୟ. ଅନ୍ୟଥା ଏ ମନୁଷ୍ୟ ଜୀବନର ଅନ୍ୟ କୌଣସି ଲକ୍ଷ୍ୟ ନାହିଁ. ଯେପରି ଭାବରେ ଆମେ ଦେଖୁ ଯେ ପ୍ରତ୍ୟେକ ବ୍ୟକ୍ତି ସେ କଠୋର ପରିଶ୍ରମ କରୁଛି ଏବଂ କଠୋର ପରିଶ୍ରମର ଅର୍ଥ କିଛି ଅର୍ଥ ଉପାର୍ଜନ କରିବା ଏବଂ ଜୀବନରେ ଆହାର ନିଦ୍ରା ଭୟ ମୈଥୁନର ବ୍ୟବସ୍ଥା କରିବା, ଅର୍ଥାତ୍ କିପରି ଭାବରେ ଭଲ ଭାବରେ ଆହାର କରିବା, କିପରି ଭାବରେ ଶୟନ କରିବାର ବ୍ୟବସ୍ଥା କରିବା, ମୈଥୁନ କରିବାର ବ୍ୟବସ୍ଥା କରିବା ଏବଂ ନିଜ ସୁରକ୍ଷାର ବ୍ୟବସ୍ଥା କରିବା. ଏଇଥିପାଇଁ ସମସ୍ତେ ବ୍ୟାକୁଳ ଏବଂ ଏଇଥିରେ ବ୍ୟକ୍ତିର ଏହି ଦୁର୍ଲଭ ମନୁଷ୍ୟ ଜନ୍ମର ସମସ୍ତ ସମୟ ବିନିଯୋଗ ହେଉଛି. ଆମେ ଦେଖିବା ଯେ ଏହି ଆହାର ନିଦ୍ରା ଭୟ ମୈଥୁନ କେବଳ ଯେ ମନୁଷ୍ୟମାନେ କରୁଛନ୍ତି ତା ନୁହେଁ, ପ୍ରତ୍ୟେକ ଜୀବ ପଶୁ ପକ୍ଷୀ କୀଟ ପତଙ୍ଗ ଠାରୁ ଆରମ୍ଭ କରି ସମସ୍ତ ଜୀବମାନେ ମଧ୍ୟ ଏହି କାର୍ଯ୍ୟରେ ହିଁ ବ୍ୟସ୍ତ ଏବଂ ବିଶେଷ ଭାବରେ ସମସ୍ତ ପଶୁମାନଙ୍କ ଠାରୁ ଶ୍ରେଷ୍ଠ ମନୁଷ୍ୟମାନଙ୍କ ପାଇଁ କୁହାଯାଇଛି ଯେ ମନୁଷ୍ୟମାନେ ହେଉଛନ୍ତି ଶ୍ରେଷ୍ଠ ଜୀବ, ପଶୁମାନଙ୍କ ଠାରୁ ସେମାନେ ଶ୍ରେଷ୍ଠ. କାହିଁକି ନା ସେମାନଙ୍କର ଶ୍ରେଷ୍ଠ ଚେତନା ରହିଛି. ତାହେଲେ ମନୁଷ୍ୟର କ'ଣ ଶ୍ରେଷ୍ଠ ଚେତନା ରହିଛି? ଯଦି ପଶୁପକ୍ଷୀମାନଙ୍କ ପରି ମନୁଷ୍ୟ ମଧ୍ୟ ସେହି କାର୍ଯ୍ୟରେ ବ୍ରତୀ ହୋଇଛି, ଆହାର ନିଦ୍ରା ଭୟ ମୈଥୁନର ବ୍ୟବସ୍ଥା କାର୍ଯ୍ୟରେ ନିଜର ସମସ୍ତ ଶରୀର ବିନିଯୋଗ କରୁଛି ବା ସମସ୍ତ ସମୟ ବିନିଯୋଗ କରୁଛି, ତାହେଲେ ମନୁଷ୍ୟ ପଶୁମାନଙ୍କ ଠାରୁ ଶ୍ରେଷ୍ଠ କାହିଁକି? କେଉଁ ଗୁଣରେ ଶ୍ରେଷ୍ଠ? କୌଣସି ଗୁଣରେ ଶ୍ରେଷ୍ଠ ନୁହେଁ. ଆହାର ନିଦ୍ରା ଭୟ ମୈଥୁନ କ୍ଷେତ୍ରରେ ପଶୁ ଏବଂ ମନୁଷ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ତାହେଲେ ଆମେ ମନୁଷ୍ୟକୁ ଶ୍ରେଷ୍ଠ ଜୀବ ବୋଲି କାହିଁକି କହୁ? ନା ଧର୍ମ ହି ତେଷାଂ ଅଧିକ ବିଶେଷ ଧର୍ମେଣ ହି ନା ପଶୁ ଭି ସମାନ. ମନୁଷ୍ୟ ନିକଟରେ ଧର୍ମ ଭାବନା ରହିଛି, ତେଣୁ ମନୁଷ୍ୟକୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଉଛି. ଧର୍ମେଣ ହି ନା ପଶୁ ଭି ସମାନ, ଯେଉଁ ମନୁଷ୍ୟ ନିକଟରେ ଧର୍ମ ଚେତନା ନାହିଁ, ଧାର୍ମିକ ଚେତନା ନାହିଁ, ସେ ବ୍ୟକ୍ତି ପଶୁତୁଲ୍ୟ, ପଶୁ ଭି ସମାନ. ତେଣୁ ପ୍ରକୃତ କଥା ହେଉଛି ଯେ ମନୁଷ୍ୟ ଜନ୍ମରେ ବ୍ୟକ୍ତି ନିଜର ଚେତନାକୁ ଉନ୍ନୀତ କରିବ, ଉନ୍ନତ ଚେତନା ଯୁକ୍ତ ହେବ ଏବଂ ସେ ଉନ୍ନତ ଚେତନା କ'ଣ? ନା କୃଷ୍ଣ ଚେତନା। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାରେ ସ୍ଥିତ ହେବ, ଧାର୍ମିକ ଚେତନାରେ ସ୍ଥିତ ହେବ, ତାହେଲେ ସେପରି ବ୍ୟକ୍ତିକୁ ଶ୍ରେଷ୍ଠ ବୋଲି କୁହାଯିବ। ଯଦି କେହି ମନୁଷ୍ୟ ଜନ୍ମ ଲାଭ କରି ଧର୍ମ ଚେତନା ବା କୃଷ୍ଣ ଚେତନାରେ ଉଦ୍ବୁଦ୍ଧ ହେଇନି, ତାହେଲେ ସେ ବ୍ୟକ୍ତି ପଶୁତୁଲ୍ୟ, ଏହା ଶାସ୍ତ୍ର ମତ। ତେଣୁ ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଆମେ ଯେପରି ଜନ୍ମଗ୍ରହଣ କରିବା ପରେ ଆମେ ପରିବାରରୁ କିଛି ଜ୍ଞାନ ଲାଭ କରୁଛେ ପିତାମାତାଙ୍କଠାରୁ, ପରିବାରରୁ ସମାଜରୁ କିଛି ଜ୍ଞାନ ପ୍ରାପ୍ତ ହେଉଛେ, ତାପରେ ଆମେ ସ୍କୁଲ କଲେଜକୁ ଯାଉଛେ ସେଠାରେ ମଧ୍ୟ କିଛି ଜ୍ଞାନ ପ୍ରାପ୍ତ ହେଉଛେ। ତେଣୁ ଏହିପରି ଭାବରେ ଆମର ଜ୍ଞାନ ସଂଗ୍ରହର ପ୍ରକ୍ରିୟା ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହେଉଛି। କିନ୍ତୁ ଆମେ ଏଇ ଯେଉଁ ସବୁ ଜ୍ଞାନ ପ୍ରାପ୍ତ ହେଉଛେ, ଏ ଜ୍ଞାନ କେବଳ ଭୌତିକ ଜ୍ଞାନ। ଆମେ ଏଇ ଭୌତିକ ଜ୍ଞାନ ସଂଗ୍ରହ କରି ଆମେ କେବେ କୃଷ୍ଣ ଚେତନାକୁ ଉନ୍ନୀତ ହେଇପାରିବା ନାହିଁ, ଯେପର୍ଯ୍ୟନ୍ତ ଆମେ ସାଧୁ ଗୁରୁ ବୈଷ୍ଣବମାନଙ୍କ ମୁଖରୁ ବା ଶାସ୍ତ୍ର ଅନୁସାରେ ଆଚରଣ ନ କରିବା ବା ଭଗବାନଙ୍କର ନିର୍ଦ୍ଦେଶକୁ ନ ମାନିବା ଜୀବନରେ। ତେଣୁ ଧର୍ମ କ'ଣ, ଧାର୍ମିକ ଚେତନା କ'ଣ, ନା ଧର୍ମ ତ ସାକ୍ଷାତ ଭଗବତ ପ୍ରଣୀତ। ଧର୍ମ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ। ଯେପରି ଆମେ ଦେଖିବା ଭଗବତ ଗୀତାରେ ଭଗବାନ କୃଷ୍ଣ ନିଜେ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜ ପାଇଁ ଉପଦେଶ ପ୍ରଦାନ କରୁଛନ୍ତି ଯେ ଆମେ କିଏ, ଆମେ କେଉଁଠାରୁ ଆସିଛେ ଏବଂ ଭଗବାନ କିଏ, ଭଗବାନଙ୍କ ସହିତ ଆମର ସମ୍ପର୍କ କ'ଣ, ଆମେ ଏ ସଂସାରରେ କାହିଁକି ଦୁଃଖ ଭୋଗ କରୁଛେ ଏବଂ ସୁଖ ପ୍ରାପ୍ତିର ଉପାୟ କ'ଣ, ଭଗବାନଙ୍କୁ କିପରି ଆମେ ପ୍ରାପ୍ତ ହେଇପାରିବା ଯାହାଦ୍ୱାରା ଆମେ ଦିବ୍ୟ ସୁଖ ପ୍ରାପ୍ତ ହେଇପାରିବା, ଏସବୁ ସମ୍ବନ୍ଧରେ ଭଗବାନ ଭଗବତ ଗୀତାରେ ଉପଦେଶ ପ୍ରଦାନ କରୁଛନ୍ତି। ଯେହେତୁ ମୃତ୍ୟୁ ପରେ କ'ଣ ହୁଏ କେହି କହିପାରିବେ ନାହିଁ, କାରଣ ମୃତ୍ୟୁ ପରେ କ'ଣ ହୁଏ ଆମେ କେହି ମନେ ରଖିନୁ। ଆମେ ଯଦିଓ ଅନେକ ବାର ମୃତ୍ୟୁ ଗ୍ରହଣ କରିଛୁ, ଅନେକ ବାର ଆମର ଜନ୍ମ ହେଇଛି, କିନ୍ତୁ ଆମେ ପୂର୍ବ ଜନ୍ମରେ କ'ଣ କରୁଥିଲେ, ମୃତ୍ୟୁ ପରେ କ'ଣ ହେଲା ଆମେ ସବୁ ଭୁଲି ଯାଇଛୁ। ତେଣୁ ଆମେ ମୃତ୍ୟୁ ପରେ କ'ଣ ହୁଏ ଆମେ କହିପାରିବାନି, କିନ୍ତୁ ଭଗବାନ କୃଷ୍ଣ ଯିଏକି ସମଗ୍ର ସଂସାରର ସ୍ରଷ୍ଟା, ସେ ଜାଣିଛନ୍ତି ତାଙ୍କ ସୃଷ୍ଟି ସମ୍ବନ୍ଧରେ, ଯେ ତାଙ୍କର ସୃଷ୍ଟି କିପରି ହେଉଛି, ଜୀବମାନେ କିପରି ସୃଷ୍ଟି ହେଉଛନ୍ତି, କିପରି ଜନ୍ମ ମୃତ୍ୟୁର ଚକ୍ର ଲାଗି ରହିଛି, ଏସବୁ ସମ୍ବନ୍ଧରେ ଭଗବାନ ହିଁ କହିପାରିବେ ଯେ ସ୍ରଷ୍ଟା, ଯାହାଙ୍କର ଜନ୍ମ ମୃତ୍ୟୁ ନାହିଁ। ଆମେ ସମସ୍ତେ ଜନ୍ମ ମୃତ୍ୟୁର ଅଧୀନ, କିନ୍ତୁ ଭଗବାନ ଜନ୍ମ ମୃତ୍ୟୁର ଉର୍ଦ୍ଧ୍ୱରେ, ତାଙ୍କର ଜନ୍ମ ନାହିଁ ବା ମୃତ୍ୟୁ ନାହିଁ। ତେଣୁ ସେ ହିଁ କହିପାରିବେ ତାଙ୍କ ସୃଷ୍ଟି ସମ୍ବନ୍ଧରେ ଯେ ମୃତ୍ୟୁ ପରେ କ'ଣ ହୁଏ, ମନୁଷ୍ୟ କାହିଁକି ଦୁଃଖ ଭୋଗ କରୁଛି, ଦୁଃଖ ଭୋଗର କାରଣ କ'ଣ, ସେସବୁ ସମ୍ବନ୍ଧରେ ଭଗବାନ ହିଁ କେବଳ କହିପାରିବେ। ତେଣୁ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏସବୁ ସମ୍ବନ୍ଧରେ ଦିବ୍ୟ ଉପଦେଶ ପ୍ରଦାନ କରୁଛନ୍ତି। ତେଣୁ ଭଗବାନଙ୍କର ଏଇ ଯେଉଁ ଉପଦେଶ, ତାହା ହେଉଛି ସମଗ୍ର ମାନବ ସମାଜ ପାଇଁ ଉଦ୍ଦିଷ୍ଟ। ଯଦିଓ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ପ୍ରଦାନ କରିଥିଲେ ଯୁଦ୍ଧଭୂମିରେ, କିନ୍ତୁ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ କେବଳ ମାଧ୍ୟମ କରିଥିଲେ, ଅର୍ଜୁନଙ୍କ ମାଧ୍ୟମରେ ସେ ସମଗ୍ର ମାନବ ଜାତିକୁ ଏ ଉପଦେଶ ପ୍ରଦାନ କରୁଥିଲେ। କାହିଁକି ଉପଦେଶ ପ୍ରଦାନ କରୁଥିଲେ, କାରଣ ସେ ଜାଣିଥିଲେ ଯେ ମାନବ ଜାତି ଅଜ୍ଞାନ ଅନ୍ଧକାରରେ ବସିଭୂତ, ସେମାନଙ୍କର ଜ୍ଞାନ ନାହିଁ ଏବଂ ଯାହା ଜ୍ଞାନ ରହିଛି କିଛି ଭୌତିକ ଜ୍ଞାନ ରହିଛି, କିନ୍ତୁ ଦିବ୍ୟ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ ଯେପର୍ଯ୍ୟନ୍ତ ଭଗବାନ ଏ ଦିବ୍ୟ ଜ୍ଞାନ ନିଜେ ପ୍ରଦାନ ନ କରିବେ। ତେଣୁ ଭଗବାନ ନିଜେ ଅବତରଣ କରୁଛନ୍ତି ଏବଂ ମାନବ ସମାଜର ମଙ୍ଗଳ ପାଇଁ ନିଜେ ଏ ଉପଦେଶ ପ୍ରଦାନ କରୁଛନ୍ତି ଅର୍ଜୁନଙ୍କ ମାଧ୍ୟମରେ। ତେଣୁ ଆମେ ଯଦି ପ୍ରକୃତ ଧର୍ମ ମାର୍ଗ ଅନୁସରଣ କରିବାକୁ ଚାହୁଁ, କାରଣ ଆଜିକାଲି ଧର୍ମ ନାଁରେ ବିଭିନ୍ନ ପ୍ରକାର ମତବାଦ, ବିଭିନ୍ନ ପ୍ରକାର ସମ୍ପ୍ରଦାୟ ଏବଂ ଧର୍ମ ଧର୍ମ ମଧ୍ୟରେ ସଂଘର୍ଷ ଏସବୁ ଲାଗି ରହିଛି, ସେଥିପାଇଁ ସାଧାରଣ ଭାବରେ ଲୋକମାନେ ବିଭ୍ରାନ୍ତ ଯେ ପ୍ରକୃତ କେଉଁଟା ଧର୍ମର ମାର୍ଗ ଲୋକ ଜାଣିପାରୁନାହାନ୍ତି। କିଏ କହୁଛି ଏ ମାର୍ଗରେ ଗଲେ ଏଇଟା ଠିକ, ଆଉ ଜଣେ କହିଲେଣି ନାଇଁ ଏ ମାର୍ଗରେ ଗଲେ ଏଇଟା ଠିକ, ଆଉ ଜଣେ କହିଲେଣି ନାଇଁ ଏ ସମ୍ପ୍ରଦାୟ ଠିକ, ସେ ସମ୍ପ୍ରଦାୟ ଠିକ। ଲୋକମାନେ ବିଭ୍ରାନ୍ତ, କାହା କଥା ଶୁଣିବେ, କାହା କଥାକୁ ସତ ବୋଲି ଗ୍ରହଣ କରିବେ? ସେଥିପାଇଁ କଳିଯୁଗରେ ବିଶେଷ ଭାବରେ ଆମର ଭଗବତ ଗୀତା ଏବଂ ଶ୍ରୀମଦ୍ ଭାଗବତ, ଶ୍ରୀମଦ୍ ଭାଗବତକୁ ସୂର୍ଯ୍ୟ ବୋଲି କୁହାଯାଇଛି। କଳୌ ନଷ୍ଟ ଦୃଶାଂ ଏଷ ପୁରାଣର୍କ ଅଧୁନୋଦିତ। ତେଣୁ କଳିଯୁଗରେ ଲୋକମାନଙ୍କର ଜ୍ଞାନଚକ୍ଷୁ ନଷ୍ଟ ହେଇଯାଇଛି, ସମସ୍ତେ ଅନ୍ଧ ହେଇଯାଇଛନ୍ତି। ଯେପରି ଚକ୍ଷୁ ନଷ୍ଟ ହେଲେ ବ୍ୟକ୍ତି ଅନ୍ଧ ହେଇଯାଏ, ସେହିପରି ଜ୍ଞାନଚକ୍ଷୁ ନଷ୍ଟ ହେଲେ ବ୍ୟକ୍ତି ଅନ୍ଧ ହେଇଯାଏ, ଅଜ୍ଞାନ ଅନ୍ଧକାରରେ ସେ ବୁଡ଼ି ରହେ। ତେଣୁ କଳିଯୁଗରେ ଯେଉଁମାନେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛନ୍ତି, ସେମାନଙ୍କୁ ଜ୍ଞାନର ଆଲୋକ କିଏ ପ୍ରଦର୍ଶନ କରିବ? ଏହି ପ୍ରଶ୍ନ ବହୁତ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। ନୈମିଷାରଣ୍ୟରେ ଏକତ୍ରିତ ମୁନିଗଣ ଏହି ପ୍ରଶ୍ନ ଶ୍ରୀ ସୂତ ଗୋସ୍ୱାମୀଙ୍କୁ ଜିଜ୍ଞାସା କରିଥିଲେ, କାରଣ ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ମୁନିମାନେ ସମସ୍ତ ଜଗତର ମଙ୍ଗଳ ପାଇଁ ଚିନ୍ତା କରୁଥିଲେ, ଏହା ହିଁ ହେଉଛି ସାଧୁ ସ୍ୱଭାବ। ଯେଉଁମାନେ ସାଧୁ ମହାତ୍ମା, ସେମାନେ ନିଜ ସୁଖର ଚିନ୍ତା କରନ୍ତି ନା, ନିଜେ କିପରି ଭଲ ଖାଇବେ, ଭଲରେ ରହିବେ, ଏସବୁ ଚିନ୍ତା ସେମାନଙ୍କର ନଥାଏ। ସବୁ ସମୟରେ ସେମାନେ ଜଗତର ମଙ୍ଗଳ ପାଇଁ ଚିନ୍ତା କରୁଥାନ୍ତି। ତେଣୁ ନୈମିଷାରଣ୍ୟରେ ଏକତ୍ରିତ ମୁନିଗଣ ଜଗତର ମଙ୍ଗଳ ପାଇଁ ଶ୍ରୀ ସୂତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଯିଏକି ସ୍ୱୟଂ ଜ୍ଞାନର ମୂର୍ତ୍ତିମନ୍ତ ସ୍ୱରୂପ, ଯିଏକି ଜ୍ଞାନ ପ୍ରଦାନ କରୁଛନ୍ତି ଜଗତର ମଙ୍ଗଳ ପାଇଁ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅବତରିତ ହେଲେ ସେତେବେଳେ ସେ ଧର୍ମ ସଂସ୍ଥାପନ କରିବାକୁ ଆସିଲେ, ଏବଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଧରାଧାମ ତ୍ୟାଗ କରି ଚାଲିଗଲେ ନିଜର ସ୍ୱଧାମକୁ, ସେତେବେଳେ ସେ ତାଙ୍କ ସହିତ ଧର୍ମ ଜ୍ଞାନ ସବୁ ଚାଲିଗଲା, ଏବଂ ସମଗ୍ର ପୃଥିବୀ ଅଜ୍ଞାନ ଅନ୍ଧକାରରେ ଭରିଗଲା। ତେଣୁ ମୁନିମାନେ ସେଥିପାଇଁ ପ୍ରଶ୍ନ କରୁଛନ୍ତି ଯେ ଭଗବାନ କୃଷ୍ଣ ଚାଲିଯିବା ପରେ ଧର୍ମ କହ ଶରଣଙ୍ଗତ, କୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନାଦିଭି ସହ କଳୌ ନଷ୍ଟ ଦୃଶଂ ଏଷ ପୁରାଣର୍କ ଅଧୁନୋଦିତ। ତେଣୁ ମୁନିମାନେ ଯେତେବେଳେ ପ୍ରଶ୍ନ କଲେ ଯେ ଧର୍ମ କହ ଶରଣଙ୍ଗତ, ଧର୍ମ କାହାର ଶରଣରେ ଗଲା, ଅର୍ଥାତ୍ କେଉଁଠାରେ ଧର୍ମ ରହିଲା, ଅର୍ଥାତ୍ ଭଗବାନଙ୍କର ଉପଦେଶ କେଉଁଠାରେ ରହିଲା ଯାହାଦ୍ୱାରା ଲୋକମାନେ ଜ୍ଞାନାଲୋକ ପ୍ରାପ୍ତ ହେବେ କଳିଯୁଗର ଲୋକମାନେ, ସେତେବେଳେ ସୂତ ଗୋସ୍ୱାମୀ କହୁଛନ୍ତି ଯେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନ ଆଦି ସହ, ଧର୍ମ ଜ୍ଞାନ ଆଦି ସହ ଭଗବାନ କୃଷ୍ଣ ଯେତେବେଳେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ କ'ଣ ହେଲା? କଳିଯୁଗରେ ସମସ୍ତ ଜଗତ ଅଜ୍ଞାନ ଅନ୍ଧକାରରେ ଭରିଗଲା, କଳୌ ନଷ୍ଟ ଦୃଶାଂ ଏଷ, କଳିଯୁଗରେ ଲୋକମାନଙ୍କର ଚକ୍ଷୁ ଜ୍ଞାନ ଚକ୍ଷୁ ନଷ୍ଟ ହୋଇଗଲା। ତେଣୁ ସେମାନଙ୍କୁ ଜ୍ଞାନଚକ୍ଷୁ କଳିଯୁଗରେ କିଏ ପ୍ରଦାନ କରିବ? ସେମାନେ ଜ୍ଞାନାଲୋକ କେଉଁଠାରୁ ପ୍ରାପ୍ତ ହେବେ କଳିଯୁଗର ଲୋକମାନେ, ଯାହାଦ୍ୱାରା ସେମାନେ ଧର୍ମର ପ୍ରକୃତ ମାର୍ଗକୁ ଅନୁସରଣ କରିପାରିବେ? ଏହା ଥିଲା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। ଯେପରି ଆମେ ଦେଖୁ ଯେ ରାତ୍ରିର ଅନ୍ଧକାରରେ ଆମେ କିଛି ଦେଖିପାରୁନୁ, କିନ୍ତୁ ଯେତେବେଳେ ରାତ୍ରିର ଅନ୍ଧକାର ଦୂରୀଭୂତ ହୁଏ, ଅର୍ଥାତ୍ ସୂର୍ଯ୍ୟଙ୍କର ଉଦୟ ହେବା ସହିତ ଧୀରେ ଧୀରେ ରାତ୍ରିର ଅନ୍ଧକାର ଦୂରୀଭୂତ ହୋଇଯାଏ। ତେଣୁ ଯେପରି ସୂର୍ଯ୍ୟଙ୍କର ଆଗମନରେ ରାତ୍ରିର ଅନ୍ଧକାର ଦୂରୀଭୂତ ହୁଏ, ଠିକ୍ ସେହିପରି କଳିଯୁଗର ଯେଉଁ ଅଜ୍ଞାନ ଅନ୍ଧକାର, ତାକୁ ଦୂରୀଭୂତ କରିବା ପାଇଁ ଜ୍ଞାନରୂପୀ ଆଲୋକର ଆବଶ୍ୟକତା ରହିଛି, ସୂର୍ଯ୍ୟରୂପୀ ଆଲୋକର ଆବଶ୍ୟକତା ରହିଛି। ତେଣୁ କଳିଯୁଗରେ ଆମେ ଏଇ ସୂର୍ଯ୍ୟଙ୍କର ଆଲୋକ, ଜ୍ଞାନାଲୋକ କିପରି ଭାବରେ ପ୍ରାପ୍ତ ହେବା? ନା ପୁରାଣର୍କ ଅଧୁନୋଦିତ। ଶ୍ରୀ ସୂତ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁ ପୁରାଣ ରୂପୀ ସୂର୍ଯ୍ୟ, ଭାଗବତ ପୁରାଣ ରୂପୀ ଯେଉଁ ସୂର୍ଯ୍ୟ ଉଦୟ ହୋଇଛନ୍ତି, ସେ ଭାଗବତ ପୁରାଣ ରୂପୀ ସୂର୍ଯ୍ୟ ହିଁ କଳିଯୁଗର ଲୋକମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରିବେ। ଅର୍ଥାତ୍ ଯେଉଁମାନେ ଶ୍ରୀମଦ୍ ଭାଗବତର ମାର୍ଗ ଅନୁସରଣ କରିବେ, ସେମାନେ ହିଁ କଳିଯୁଗରେ ପ୍ରକୃତ ଧର୍ମର ମାର୍ଗକୁ ପ୍ରାପ୍ତ ହେବେ। ଅନ୍ୟଥା ସେମାନେ ବିଭ୍ରାନ୍ତ ହେବେ, ଅସତ ମାର୍ଗରେ ଯିବେ ଏବଂ ଶେଷରେ ନରକଗାମୀ ହେବେ। ଏହା ହେଉଛି ଧାର୍ମିକ ସିଦ୍ଧାନ୍ତ। ତେଣୁ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସମସ୍ତ ବୈଦିକ ଶାସ୍ତ୍ରର ସାରକୁ ସଂକ୍ଷେପରେ ଅର୍ଜୁନଙ୍କୁ ଉପଦେଶ ପ୍ରଦାନ କରିଛନ୍ତି। ଶ୍ରୀମଦ୍ ଭାଗବତ ହେଉଛି ନିଗମ କଳ୍ପତରୁର ଗଳିତ ଫଳମ। ଯେତେ ସବୁ ବୈଦିକ ଶାସ୍ତ୍ର ରହିଛି ସମସ୍ତ ବୈଦିକ ଶାସ୍ତ୍ରର ସାର ସଦୃଶ ଶ୍ରୀମଦ୍ ଭାଗବତ। ଯେପରି ବୃକ୍ଷର ସାର ହେଲା ଫଳ, ଯଦି ବୃକ୍ଷରେ ପକ୍ୱ ଫଳ ରହିଛି, ସ୍ୱାଦିଷ୍ଟ ଫଳ, ତାହିଁ ହେଉଛି ବୃକ୍ଷର ସାର। ଯଦି ବୃକ୍ଷରେ ସ୍ୱାଦିଷ୍ଟ ଫଳ ନାହିଁ ତାହେଲେ ସେ ବୃକ୍ଷ ଅସାର। ଠିକ୍ ସେହିପରି ବୈଦିକ ଶାସ୍ତ୍ରର ସାର ଶ୍ରୀମଦ୍ ଭାଗବତ। ସେଥିପାଇଁ କୁହାଯାଇଛି ନିଗମ କଳ୍ପତରୁ, ସମସ୍ତ ବୈଦିକ ଶାସ୍ତ୍ରକୁ ଯଦି କଳ୍ପ ବୃକ୍ଷ ବୋଲି ବର୍ଣ୍ଣନା କରାଯାଏ ତାର ଗଳିତ ଫଳ ମାନେ ପକ୍ୱ ଫଳ ହେଉଛି ଶ୍ରୀମଦ୍ ଭାଗବତ, ରସାଳ ଫଳ। ତେଣୁ ଶ୍ରୀମଦ୍ ଭାଗବତ ରୂପେ ସୂର୍ଯ୍ୟ ଜ୍ଞାନାଲୋକ ପ୍ରଦାନ କରିବେ ଏହି କଳିଯୁଗରେ। ଏବଂ ସେହି ଶ୍ରୀମଦ୍ ଭାଗବତର ଯେଉଁ ଜ୍ଞାନ ଭଗବାନ ଶ୍ରୀକୃଷ୍ଣ ତାକୁ ସଂକ୍ଷେପରେ ଭଗବତ ଗୀତାର ଯେଉଁ ଉପଦେଶ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ପ୍ରଦାନ କରିଥିଲେ ସେହି ଉପଦେଶକୁ ଶ୍ରୀମଦ୍ ଭାଗବତର ସାରକୁ ସେ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ସୂତ୍ର ରୂପରେ। କାରଣ ଯୁଦ୍ଧ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୀତାର ଉପଦେଶ ପ୍ରଦାନ କରୁଛନ୍ତି, ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ କେଉଁ ଅବସ୍ଥାରେ ଭଗବାନ ଶ୍ରୀକୃଷ୍ଣ ଏ ଗୀତାର ଉପଦେଶ ପ୍ରଦାନ କଲେ। ଯେତେବେଳେ କୌରବ ଏବଂ ପାଣ୍ଡବ ପକ୍ଷର ସେନାମାନେ ମୁହାଁମୁହିଁ ଦଣ୍ଡାୟମାନ ହେଇଛନ୍ତି ଯୁଦ୍ଧ କରିବା ପାଇଁ, ଏବଂ ଦୁଇ ପକ୍ଷରୁ ଶଙ୍ଖନାଦ ହେଇସାରିଛି। ଶଙ୍ଖନାଦ ହେବାର ଅର୍ଥ ହେଲା ଯୁଦ୍ଧ ପ୍ରାରମ୍ଭ ହେବାର ସୂଚନା, ଅର୍ଥାତ୍ ଦୁଇ ପକ୍ଷର ଯୋଦ୍ଧାମାନେ ଯୁଦ୍ଧ କରିବା ପାଇଁ ଉଦ୍ୟତ। ଅର୍ଜୁନ ମଧ୍ୟ ଯୁଦ୍ଧ କରିବା ପାଇଁ ଉଦ୍ୟତ ହେଇସାରିଛନ୍ତି। ସେ ଗାଣ୍ଡୀବ ଧନୁକୁ ଧାରଣ କରି ତୀର ସଂଯୋଗ କରିବାକୁ ଯାଉଛନ୍ତି। ଠିକ୍ ଏହି ସମୟରେ ଅର୍ଜୁନ ମୋହଗ୍ରସ୍ତ ହୋଇଛନ୍ତି, କାରଣ ସେତେବେଳେ ତୀର ସଂଯୋଗ କରୁଛନ୍ତି ଅପର ପକ୍ଷର ଶତ୍ରୁକୁ ବଧ କରିବା ପାଇଁ, ଦେଖୁଛନ୍ତି ତାଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି ଭୀଷ୍ମ ପିତାମହ, ତାଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ କୌରବ ପକ୍ଷର ତାଙ୍କର ଭ୍ରାତା ବନ୍ଧୁ ବାନ୍ଧବ ମାତୁଳ ଆତ୍ମୀୟ ସ୍ୱଜନଗଣ। ତେଣୁ ଅର୍ଜୁନ ସେମାନଙ୍କୁ ଦେଖି ମୋହଗ୍ରସ୍ତ ହୋଇଛନ୍ତି, ଭାବୁଛନ୍ତି ଯେ ମୁଁ ତୀର ସଂଯୋଗ କରି ମୋର ପିତାମହଙ୍କୁ ବଧ କରିବି ଏବଂ ତାର ପରିଣାମ କ'ଣ ହେବ, ମୁଁ ଗୋଟେ ରାଜ୍ୟ ଭୋଗ କରିବି, ଏ ସାମାନ୍ୟ ରାଜ୍ୟ ପାଇଁ ମୋର ପିତାମହଙ୍କୁ ବଧ କରିବାକୁ ମୁଁ କିପରି ସାହସ କରିପାରିବି, ମୋର ଗୁରୁଙ୍କୁ ବଧ କରିବା ପାଇଁ ମୁଁ କିପରି ସାହସ କରିପାରିବି, ଏସବୁ ମୋ ଦ୍ୱାରା ହେଇପାରିବ। ତେଣୁ ଅର୍ଜୁନ ଶୋକାକୁଳ ହେଇ ଉଠୁଛନ୍ତି ଯେ ମୋର ଆତ୍ମୀୟ ସ୍ୱଜନମାନଙ୍କ ରକ୍ତରେ ଯେଉଁ ରାଜ୍ୟ ରଞ୍ଜିତ ହେବ ସେ ରାଜ୍ୟ ମୋର ଦରକାର ନାହିଁ, ମୋର ଲୋଡ଼ା ନାହିଁ। ତେଣୁ ଏ ଯେଉଁ ମୋହ, ଅର୍ଜୁନଙ୍କର ମୋହ, ଏ ମୋହ ଆମ ସମସ୍ତଙ୍କର ମୋହ, ଆମ ସମସ୍ତଙ୍କର ଏପରି ମୋହ ରହିଛି। ନିଜର ଶରୀର ପ୍ରତି ମୋହ ରହିଛି, ନିଜର ପ୍ରାଣ ପ୍ରତି ମୋହ ରହିଛି ଏବଂ ନିଜର ପରିବାରର ସଦସ୍ୟମାନଙ୍କ ପ୍ରତି ମୋହ ରହିଛି, ଆତ୍ମୀୟ ସ୍ୱଜନମାନଙ୍କ ପ୍ରତି ମୋହ ରହିଛି। ତେଣୁ ଏଇ ମୋହ ହିଁ ଦୁଃଖର ମୂଳ କାରଣ। ଏଇ ମୋହ ହେତୁ ଆମେ ଆମର ପ୍ରକୃତ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହେଉଛେ। ତେଣୁ ଆମେ ଯେତେବେଳେ ଭାବୁଛେ ଯେ ମୁଁ ହେଉଛି ଏଇ ଶରୀର ଏବଂ ମୋର ଶରୀର ସହିତ ସମ୍ବନ୍ଧିତ ସମସ୍ତେ ମୋର, ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ରହିଛି, ଯେତେବେଳେ ଆମେ ଏକଥା ଚିନ୍ତା କରୁଛେ ସେତେବେଳେ ଆମର ପରମ କର୍ତ୍ତବ୍ୟ କଥା ଆମେ ଭୁଲି ଯାଉଛେ। ଏ ଜନ୍ମର ଯେଉଁ ସମ୍ପର୍କ ତାହା ହେଉଛି ଗୋଟିଏ ଜନ୍ମର ସମ୍ପର୍କ। ଏ ଜନ୍ମରେ ହୁଏତ ଆମର କେହି ପିତାମାତା ଅଛନ୍ତି, ଭ୍ରାତା ଭଗ୍ନୀ ବନ୍ଧୁ ବାନ୍ଧବ ପୁତ୍ର କନ୍ୟା ପତି ପତ୍ନୀ ଏସବୁ ଗୋଟିଏ ଜନ୍ମର ସମ୍ପର୍କ। ପୂର୍ବ ଜନ୍ମରେ ଏମାନେ କେହି ଆମ ସହିତ ସମ୍ପର୍କିତ ନଥିଲେ ଏବଂ ପରବର୍ତ୍ତୀ ଜନ୍ମରେ ମଧ୍ୟ କେହି ଆମ ସହିତ ସମ୍ପର୍କିତ ରହିବେନି। ପ୍ରତି ଜନ୍ମରେ ଆମର ସମ୍ପର୍କରେ ପରିବର୍ତ୍ତନ ହେଉଛି। ଆଗାମୀ ଜନ୍ମରେ ଆମର ଆଉ କିଏ ପିତାମାତା ହେବେ, ଆଉ କିଏ ପୁତ୍ର କନ୍ୟା ହେବେ, ଆଉ କିଏ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ହେବେ। ପ୍ରତି ଜନ୍ମରେ ସମ୍ପର୍କ ବଦଳୁଛି। ତାହେଲେ ଆମର ପ୍ରକୃତ ପିତାମାତା କିଏ? ଯଦି ଏ ଜନ୍ମରେ କିଏ ପିତାମାତା ହେଲେ, ପୂର୍ବ ଜନ୍ମରେ ଆଉ କିଏ ଥିଲେ, ତାର ଆଗାମୀ ଜନ୍ମରେ ଆଉ କିଏ ପିତାମାତା ହେବେ, ତାହେଲେ ଆମର ପ୍ରକୃତ ପିତାମାତା କିଏ? ଭଗବାନ ଶ୍ରୀକୃଷ୍ଣ। ତେଣୁ ଭଗବାନ କୃଷ୍ଣ ଏହି ଉପଦେଶ ପ୍ରଦାନ କରି କହୁଛନ୍ତି ଭଗବତ ଗୀତାରେ, ପିତାହଂଗସ୍ ଜଗତ ମାତା ଧାତା ପିତାମହ, ଯେ ମୁଁ ହେଉଛି ସମସ୍ତ ଜଗତର ସମସ୍ତ ପ୍ରାଣୀମାନଙ୍କର ପିତା, ପିତାମହ ମାତା ଧାତା ପାଳନକର୍ତ୍ତା, ସବୁକିଛି ମୋଠାରୁ ସବୁକିଛି ସୃଷ୍ଟି ହେଉଛି। ଅହଂ ସର୍ବସ୍ ପ୍ରଭବ ମତଃ ସର୍ବଂ ପ୍ରବର୍ତ୍ତତେ ଇତି ମତ୍ତା ଭଜନ୍ତେ ମାଂ ବୁଦ୍ଧା ଭାବ ସମନ୍ୱିତା, ଯେ ମୁଁ ହେଉଛି ସବୁକିଛିର ମୂଳ ଉତ୍ସ, ମୋଠାରୁ ସବୁକିଛିର ସୃଷ୍ଟି ହେଉଛି, ଯାହା କିଛି ଭୌତିକ ଆଧ୍ୟାତ୍ମିକ ସବୁକିଛି ମୋଠାରୁ ସୃଷ୍ଟି ହେଉଛି। ତେଣୁ ଯେଉଁମାନେ ବୁଦ୍ଧା ଅର୍ଥାତ୍ ବୁଦ୍ଧିମାନ ବ୍ୟକ୍ତି, ସେମାନେ କ'ଣ କରନ୍ତି ନା ଭାବ ସମନ୍ୱିତ ହେଇ ଅର୍ଥାତ୍ ଭକ୍ତିଭାବରେ ସେମାନେ ମୋର ଭଜନ କରିଥାନ୍ତି। ଅର୍ଥାତ୍ ଯେଉଁମାନେ ବୁଦ୍ଧିମାନ ସେମାନେ ଭକ୍ତିଭାବରେ କୃଷ୍ଣଙ୍କର ଭଜନ କରିଥାନ୍ତି। ଯେଉଁମାନେ ବୁଦ୍ଧିମାନ ନୁହନ୍ତି ସେମାନେ ଅନ୍ୟ ଦେବାଦେବୀମାନଙ୍କର ଉପାସନା କରିଥାନ୍ତି। ଯାଆନ୍ତି ଦେବବ୍ରତା ଦେବାନ ପିତୃ ଯାଆନ୍ତି ପିତୃବ୍ରତା, ଭଗବାନ କୃଷ୍ଣ କହୁଛନ୍ତି ଯେ ଯେଉଁମାନେ ଅନ୍ୟ ଦେବତାମାନଙ୍କର ପୂଜା କରୁଛନ୍ତି ସେମାନେ ସେ ଦେବତାମାନଙ୍କ ନିକଟକୁ ଯିବେ। କିନ୍ତୁ ଜାନ୍ତି ମଧ୍ୟ ଆଜି ନୋପିମାମ, କିନ୍ତୁ ଯେଉଁମାନେ ମୋର ପୂଜା କରିବେ ସେମାନେ ମୋ ନିକଟକୁ ଆସିବେ। ଅର୍ଥାତ୍ ଭଗବାନ କୃଷ୍ଣଙ୍କ ନିକଟକୁ ଯିବାର ଅର୍ଥ ହେଲା ଆଉ ଏ ସଂସାରରେ ଆମର ଜନ୍ମ ମୃତ୍ୟୁ ଜରାବ୍ୟାଧି ନାହିଁ, ଆମର ପୁନର୍ଜନ୍ମ ନାହିଁ, ଦୁଃଖ ନାହିଁ, ନିତ୍ୟ ସୁଖ ଆମେ ଲାଭ କରିବା ଭଗବାନଙ୍କର ଧାମରେ। ତେଣୁ ଭଗବାନ କୃଷ୍ଣ ସେଥିପାଇଁ ବାରମ୍ବାର କହୁଛନ୍ତି ଯେ କିପରି ଭାବରେ ଆମେ ତାଙ୍କର ଧାମକୁ ତାଙ୍କର ଚରଣ କମଳକୁ ପ୍ରାପ୍ତ ହେବା, ସେଥିପାଇଁ ବିଶେଷ ଭାବରେ ଏ ଶ୍ଳୋକରେ କହୁଛନ୍ତି ବ୍ରହ୍ମାର୍ପଣଂ ବ୍ରହ୍ମହବି ବ୍ରହ୍ମାଗ୍ନଂ ବ୍ରହ୍ମଣାହୃତମ, ଯେ ବ୍ୟକ୍ତି କିପରି ଭାବରେ ଏଇ ଭୌତିକ ସଂସାରରେ ରହି ଭୌତିକ ବସ୍ତୁର ଉପଯୋଗରେ ସେ ଭଗବାନଙ୍କର ଦିବ୍ୟ ଭାବକୁ ପ୍ରାପ୍ତ ହୋଇପାରିବ, ସେ ଭକ୍ତି ଭାବକୁ ପ୍ରାପ୍ତ ହୋଇପାରିବ। କାରଣ ଆମେ ଯେତେବେଳେ ଏ ଭୌତିକ ସଂସାରରେ ରହୁଛେ ଆମେ ଗୋଟିଏ ଭୌତିକ ଶରୀର ଧାରଣ କରିଛେ ନିଜେ, ଏବଂ ଆପଣମାନେ ମୋବାଇଲ ସାଇଲେନ୍ସ ମୋଡ଼ରେ ରଖନ୍ତୁ, ଇଏ ବାରମ୍ବାର ଇଏ ବାଧା ଉତ୍ପନ୍ନ କରୁଛି। ଗୋଟେ ଘଣ୍ଟା ପାଇଁ ଅତିକମରେ ଆପଣ ଯେତେବେଳେ ଆସୁଛନ୍ତି ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ, ଗୋଟେ ଘଣ୍ଟା ପାଇଁ ମୋବାଇଲକୁ ସାଇଲେନ୍ସ ରଖିଲେ ସୃଷ୍ଟି ପ୍ରଳୟ ହେବନି। ତେଣୁ ଆପଣମାନେ ଟିକେ ସାଇଲେନ୍ସ ମୋଡ଼ ରଖିକି ଭଗବାନଙ୍କ କଥା ଶ୍ରବଣ କରିବାର ଚେଷ୍ଟା କରନ୍ତୁ, ତା ନହେଲେ ସମସ୍ତଙ୍କ ପାଇଁ ଆପଣମାନେ ବାଧା ଉତ୍ପନ୍ନ କରିବେ। ତେଣୁ ଭଗବାନ କହୁଛନ୍ତି ଯେତେବେଳେ ଆମେ ଏଇ ଭୌତିକ ଶରୀର ରହିଛେ, ଆମେ ଭୌତିକ ଶରୀର ପ୍ରାପ୍ତ ହେଇଛେ ଏବଂ ଭୌତିକ ଜଗତରେ ଆମେ ରହିଛେ, ଭୌତିକ ବସ୍ତୁର ଉପଯୋଗ କରୁଛେ, ତାହେଲେ ଆମେ କିପରି ଭାବରେ ଦିବ୍ୟ ସ୍ୱଭାବକୁ ପ୍ରାପ୍ତ ହେବା, ଦିବ୍ୟ ଶରୀରକୁ ପ୍ରାପ୍ତ ହେବା, ଦିବ୍ୟ ବସ୍ତୁକୁ ପ୍ରାପ୍ତ ହେବା? ତେଣୁ ଭଗବାନ ତାର ଉପାୟ ଏଇ ଶ୍ଳୋକରେ ସେ ନିର୍ଦ୍ଦେଶ କରୁଛନ୍ତି ଯେ ଆମେ ଯେଉଁ ଭୌତିକ ଶରୀରରେ ରହିଛେ, ଏଇ ଭୌତିକ ଶରୀର ଆମ କଷ୍ଟର ମୂଳ କାରଣ, ଦୁଃଖର ମୂଳ କାରଣ। ସେ ମାତାଙ୍କୁ କୁହନ୍ତୁ, ସେ ବାହାରକୁ ଯାଆନ୍ତୁ, ତାଙ୍କର ଶୁଣିବାର ଇଚ୍ଛା ନାହିଁ। ସେ ସମସ୍ତଙ୍କୁ ଯେଉଁମାନଙ୍କର ଶୁଣିବାର ଇଚ୍ଛା ନାହିଁ ସେମାନେ ବାହାରେ ବସନ୍ତୁ, ଅନ୍ୟମାନଙ୍କୁ ତେଣୁ ଆମେ ଏ ଭୌତିକ ଶରୀର ଲାଭ କରିଛେ, ଭୌତିକ ସଂସାର ରହିଛେ, ତେଣୁ ଆମେ କିପରି ସେ ଦିବ୍ୟ ଅବସ୍ଥାକୁ ପ୍ରାପ୍ତ ହୋଇପାରିବା, ସେଥିପାଇଁ ଭଗବାନ କୃଷ୍ଣ ଏ ଶ୍ଳୋକରେ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ବ୍ରହ୍ମାର୍ପଣମ୍। ବ୍ରହ୍ମ ଶବ୍ଦର ଏଠାରେ ବିଭିନ୍ନ ପ୍ରକାର ଅର୍ଥ କରାଯାଇଛି। ବ୍ରହ୍ମର ଅର୍ଥ କେବଳ ଭଗବାନ ନୁହନ୍ତି, ବ୍ରହ୍ମର ଅର୍ଥ ମଧ୍ୟ ଚିଦାତ୍ମା ଆତ୍ମା, ବ୍ରହ୍ମର ଅର୍ଥ ମଧ୍ୟ ଦିବ୍ୟ। ତେଣୁ ବ୍ରହ୍ମାର୍ପଣମ୍, ଯେତେବେଳେ ଆମେ ଯେକୌଣସି ଭୌତିକ ବସ୍ତୁ, କାରଣ ଭଗବାନ ପ୍ରଥମରୁ କହିଛନ୍ତି ଯେ ସବୁକିଛି ତାଙ୍କଠାରୁ ସୃଷ୍ଟି ହେଉଛି, ଅର୍ଥାତ୍ ଯେତେ ସବୁ ଆମେ ଭୌତିକ ବସ୍ତୁ ଦେଖୁଛେ ସବୁ ଭଗବାନଙ୍କର ସୃଷ୍ଟି, ଭଗବାନଙ୍କଠାରୁ ଆସୁଛି ଭୌତିକ ଏବଂ ଦିବ୍ୟ ବସ୍ତୁ, ଏବଂ ଆମେ ମଧ୍ୟ ଭଗବାନଙ୍କଠାରୁ ଆସୁଛେ। ତେଣୁ ଆମେ ଯେଉଁ ଭୌତିକ ଶରୀର ପ୍ରାପ୍ତ ହେଇଛେ, ଯେଉଁ ଭୌତିକ ବସ୍ତୁକୁ ପ୍ରାପ୍ତ ହେଉଛେ, ତାଦ୍ୱାରା ଆମେ ଭଗବାନଙ୍କର କିପରି ସେବା କରିପାରିବା, ଭୌତିକ ବସ୍ତୁକୁ ଏବଂ ଭୌତିକ ଶରୀରକୁ କିପରି ଭାବରେ ଆମେ ଭଗବାନଙ୍କର ସେବାରେ ନିୟୋଜିତ କରିପାରିବା, ସେ ସମ୍ବନ୍ଧରେ ଭଗବାନ ଏଠାରେ ଏହି ଶ୍ଳୋକରେ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ଯେପରି ଆମେ ଯେତେବେଳେ ଯଜ୍ଞ ଅନୁଷ୍ଠାନ କରୁଛେ, ଯଜ୍ଞ ଅନୁଷ୍ଠାନ ସମୟରେ ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେଉଛି, ଏବଂ ଯଜ୍ଞ ଅଗ୍ନିରେ ଆମେ ଘୃତ ଆହୁତି ଦେଉଛେ, ଏବଂ ଯଜ୍ଞ ଅଗ୍ନି ଯେତେବେଳେ ପ୍ରଜ୍ୱଳିତ ହେଉଛି, ଯଜ୍ଞର ଭୋକ୍ତା କିଏ ନା ଭଗବାନ କୃଷ୍ଣ। ସେଥିପାଇଁ ଭଗବତ ଗୀତାରେ ଭଗବାନ ନିଜେ କହୁଛନ୍ତି, ଭୋକ୍ତାରଂ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ୍, ମୁଁ ସମସ୍ତ ଯଜ୍ଞ ଏବଂ ତପସ୍ୟାର ଭୋକ୍ତା। କାରଣ କାହିଁକି କୃଷ୍ଣ ଯଜ୍ଞ ଏବଂ ତପସ୍ୟାର ଭୋକ୍ତା, କାରଣ ସେ ସର୍ବଲୋକ ମହେଶ୍ୱର, ସମସ୍ତ ଲୋକର ସମସ୍ତ ବ୍ରହ୍ମାଣ୍ଡର ସେ ହେଉଛନ୍ତି ପରମ ଈଶ୍ୱର, ସେଥିପାଇଁ ସେ ସମସ୍ତ ଯଜ୍ଞ ଏବଂ ତପସ୍ୟାର ମଧ୍ୟ ଭୋକ୍ତା। ତେଣୁ ଆମେ ଯେତେବେଳେ ଯଜ୍ଞ ଅନୁଷ୍ଠାନ କରୁଛେ, ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ ହେଲା ଭଗବାନ କୃଷ୍ଣ ବା ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ଯଦି ତା ଉଦ୍ଦେଶ୍ୟ ନୁହେଁ, ତାହେଲେ ସେ ଯଜ୍ଞ ଅନୁଷ୍ଠାନର କିଛି ଫଳ ନାହିଁ। ଏବଂ ଭଗବାନ ନିଜେ, ଆମେ ଯେତେବେଳେ ଅର୍ପଣ କରୁଛେ ଭଗବାନଙ୍କୁ କୌଣସି ଖାଦ୍ୟ ଦ୍ରବ୍ୟ ଭୋଗ ଲଗାଉଛେ, ଭଗବାନ ତାକୁ ଗ୍ରହଣ କରିପାରିବେ, ଏବଂ ତା ସହିତ ଭଗବାନଙ୍କର ଆଉ ଦୁଇଟି ମୁଖ ରହିଛି ଯାହାଦ୍ୱାରା ଭଗବାନ ଗ୍ରହଣ କରିଥାନ୍ତି। ଗୋଟିଏ ହେଲା ଅଗ୍ନି, ଅଗ୍ନି ମାଧ୍ୟମରେ ଭଗବାନ ଗ୍ରହଣ କରନ୍ତି, ଅଗ୍ନି ତାଙ୍କର ମୁଖ ସଦୃଶ। ତେଣୁ ଆମେ ଅଗ୍ନିରେ ଯାହା ନିକ୍ଷେପ କରୁଛେ ଭଗବାନ ତାକୁ ଗ୍ରହଣ କରିଥାନ୍ତି। ତେଣୁ ଆମେ ଯେତେବେଳେ ଘୃତ ଆହୁତି ଦେଉଛେ ଅଗ୍ନିରେ, ଭଗବାନ ତାକୁ ଗ୍ରହଣ କରୁଛନ୍ତି। ସେଭଳି ଭଗବାନଙ୍କର ଆଉ ଗୋଟିଏ ମୁଖ ହେଉଛନ୍ତି ବ୍ରାହ୍ମଣ ବା ବୈଷ୍ଣବମାନେ। ଯେତେବେଳେ ଆମେ ବ୍ରାହ୍ମଣ ବୈଷ୍ଣବମାନଙ୍କୁ, ଯେ ଉପଯୁକ୍ତ ବ୍ରାହ୍ମଣ ଅର୍ଥାତ୍ ଯେ ବିଷ୍ଣୁ ଭକ୍ତ, ବ୍ରାହ୍ମଣମାନେ ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ, ଯେ ବ୍ରହ୍ମଙ୍କୁ ଜାଣିଥିବ, ଭଗବାନ କୃଷ୍ଣଙ୍କୁ ଜାଣିଥିବ, ସେ ହେଉଛି ପ୍ରକୃତ ବ୍ରାହ୍ମଣ, ଅର୍ଥାତ୍ ଯେ କୃଷ୍ଣଙ୍କର ଭକ୍ତ ହେଇଥିବ, ସେ ହିଁ ବ୍ରାହ୍ମଣ। ତେଣୁ ସେପରି ବ୍ରାହ୍ମଣ ବୈଷ୍ଣବଙ୍କୁ ଯଦି ଆମେ ଭୋଜନ ଅର୍ପଣ କରୁଛେ, କୃଷ୍ଣ ପ୍ରସାଦ ଅର୍ପଣ କରୁଛେ, ତାହେଲେ ଯଦି ସେ ବ୍ରାହ୍ମଣ ସନ୍ତୁଷ୍ଟ ହେଲେ ବା ସେ ବୈଷ୍ଣବ ସନ୍ତୁଷ୍ଟ ହେଲେ ଭଗବାନ କୃଷ୍ଣ ସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ବ୍ରାହ୍ମଣ ବୈଷ୍ଣବ ମାନଙ୍କ ମୁଖରେ ମଧ୍ୟ ଭଗବାନ ଭୋଜନ କରିଥାନ୍ତି। ସେଥିପାଇଁ ଆମର ପ୍ରାଚୀନ କାଳରୁ ସବୁ ବ୍ୟବସ୍ଥା ରହିଛି, ବିଭିନ୍ନ ପୂର୍ଣ୍ଣ କାର୍ଯ୍ୟରେ ବ୍ରାହ୍ମଣ ବା ବୈଷ୍ଣବ ମାନଙ୍କର ଭୋଜନ ବ୍ୟବସ୍ଥା। ଭଗବାନଙ୍କୁ ସବୁ କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା। ତେଣୁ ଆମେ କିପରି ଭାବରେ ପ୍ରତ୍ୟେକ ଭୌତିକ ବସ୍ତୁକୁ ଯେତେବେଳେ ଆମେ କୃଷ୍ଣଙ୍କୁ ଅର୍ପଣ କରୁ ତାହା ଦିବ୍ୟ ବସ୍ତୁରେ ପରିଣତ ହୋଇଯାଏ। ଯେପରି ଆମେ ଦେଖୁ ମନ୍ଦିରରେ ଆମେ ବିଗ୍ରହଙ୍କୁ ସ୍ଥାପନ କରୁଛେ, ଭଗବାନଙ୍କର ବିଗ୍ରହଙ୍କୁ ସ୍ଥାପନ କରୁଛେ, ଭଗବାନଙ୍କ ବିଗ୍ରହ କୌଣସି ଧାତୁ ବା ପ୍ରସ୍ତର ଖଣ୍ଡରେ ଗଢ଼ା ହେଇଛନ୍ତି। କିନ୍ତୁ ଯେତେବେଳେ ଆମେ ବିଗ୍ରହ ସ୍ଥାପନ କରୁଛେ ଆମେ ସେତେବେଳେ ଭଗବାନଙ୍କୁ ମନ୍ତ୍ର ଦ୍ୱାରା ଆହ୍ୱାନ କରୁଛେ ସେଇ ବିଗ୍ରହଙ୍କ ମଧ୍ୟରେ ପ୍ରବେଶ କରିବା ପାଇଁ। ଏବଂ ଯେତେବେଳେ ଭଗବାନ ପ୍ରବେଶ କରନ୍ତି ସେ ବିଗ୍ରହ ମଧ୍ୟରେ, ସେ ବିଗ୍ରହ ଆଉ ପ୍ରସ୍ତର ବା ଧାତୁ ହେଇ ରହେ ନାହିଁ, ତାହା ଦିବ୍ୟ ବସ୍ତୁରେ ପରିଣତ ହୋଇଯାଏ। ଠିକ ସେହିପରି ଆମର ଶରୀର ଯେତେବେଳେ କୃଷ୍ଣଙ୍କର ସେବାରେ ନିୟୋଜିତ ହେବ ସେତେବେଳେ ଏ ଶରୀର ଆଉ ଭୌତିକ ଶରୀର ହିଁ ରହିବ ନାହିଁ, ଏହା ଦିବ୍ୟ ଶରୀରରେ ପରିଣତ ହୋଇଯିବ। ସେଥିପାଇଁ କୁହାଯାଇଛି ଯେଉଁମାନେ ମହାନ ଭଗବାନଙ୍କର ଭକ୍ତ, ଯେଉଁମାନଙ୍କର ଜୀବନ କୃଷ୍ଣଙ୍କର ସେବା ପାଇଁ ଉଦ୍ଦିଷ୍ଟ, ତାଙ୍କର ଶରୀର କୃଷ୍ଣଙ୍କ ସେବାରେ ଜୀବନ ସାରା ନିୟୋଜିତ ହୋଇଛି, ସେ ଶରୀର ଭୌତିକ ଶରୀର ନୁହେଁ, ଦିବ୍ୟ ଶରୀର। କାରଣ ସେ ଭୌତିକ ଶରୀର ଦିବ୍ୟ ଶରୀରରେ ପରିଣତ ହୋଇଛି, ଯେହେତୁ କୃଷ୍ଣଙ୍କ ସେବାରେ ନିୟୋଜିତ ହୋଇଛି। ଠିକ ସେହିପରି ଯେଉଁ ବସ୍ତୁ ଆମେ ନିୟୋଜିତ କରୁଛେ କୃଷ୍ଣଙ୍କ ସେବାରେ, ସେ ବସ୍ତୁ ମଧ୍ୟ ଦିବ୍ୟ ବସ୍ତୁରେ ପରିଣତ ହୋଇଯିବ। କୃଷ୍ଣ ଯେହେତୁ ଦିବ୍ୟ, ତାଙ୍କର ଜନ୍ମ ମୃତ୍ୟୁ ନାହିଁ, ତେଣୁ ତାଙ୍କ ସମ୍ପର୍କରେ ଯେକୌଣସି ବସ୍ତୁ ଆସିବ ତାହା ଦିବ୍ୟ ବସ୍ତୁରେ ପରିଣତ ହୋଇଯିବ। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ଆମେ ଯାହା ଅର୍ପଣ କରୁଛେ, ଯେଉଁ ବସ୍ତୁ ନିୟୋଜିତ କରୁଛେ, ସେ ସବୁ ଦିବ୍ୟ। ଯେପରି ଉଦାହରଣ ସ୍ୱରୂପ ଏଇ ଯେଉଁ ମନ୍ଦିର ଏଠାରେ ନିର୍ମାଣ ହୋଇଛି, ମନ୍ଦିରରେ ଏସବୁ ଇଟା ପଥର ବା ସିମେଣ୍ଟରେ ତିଆରି ହୋଇଛି, କିନ୍ତୁ ଇଟା ସିମେଣ୍ଟରେ ତିଆରି ହେଲେ ମଧ୍ୟ ବର୍ତ୍ତମାନ ଏ ଦିବ୍ୟ ବସ୍ତୁରେ ପରିଣତ ହୋଇଯାଇଛି, ଯେହେତୁ ଭଗବାନଙ୍କର ସେବାରେ ନିୟୋଜିତ ହୋଇଛି। ଆମେ ଦେଖୁଛେ ମାଇକ୍ରୋଫୋନ୍ ଏଠି ରହିଛି, ଟେବୁଲ ରହିଛି, ବ୍ୟାସାସନ ରହିଛି, ଏସବୁ ଭୌତିକ ବସ୍ତୁରେ ନିର୍ମାଣ କରାଯାଇଛି, କିନ୍ତୁ ଯେହେତୁ ଏ କୃଷ୍ଣଙ୍କ ସେବାରେ ନିୟୋଜିତ ହେଉଛି, ଇଏ ଦିବ୍ୟ ବସ୍ତୁରେ ପରିଣତ ହୋଇଯାଇଛି। ତେଣୁ ଭୌତିକ ବସ୍ତୁକୁ ଦିବ୍ୟ ବସ୍ତୁରେ ପରିଣତ କରିବାର ଇଏ ହେଉଛି ଉପାୟ, ଯେତେବେଳେ ଆମେ କୃଷ୍ଣଙ୍କ ସେବାରେ ସମସ୍ତ ଭୌତିକ ବସ୍ତୁକୁ ନିୟୋଜିତ କରିବା ତାହା ଦିବ୍ୟ ବସ୍ତୁରେ ପରିଣତ ହେବ। ଆମେ ଯେତେବେଳେ ଆମ ଶରୀରକୁ ନିୟୋଜିତ କରୁଛେ ଶରୀର ଦିବ୍ୟ ଶରୀରରେ ପରିଣତ ହେବ, ଯେକୌଣସି ବସ୍ତୁକୁ ଆମେ ନିୟୋଜିତ କରିବା ସେ ବସ୍ତୁ ଦିବ୍ୟ ବସ୍ତୁରେ ପରିଣତ ହେବ। ଠିକ ସେହିପରି ଯେତେବେଳେ ଆମେ ଆମର ଚେତନା, ଯେଉଁ ଚେତନା ହେଉଛି ଭୌତିକ ଚେତନା, ଭୌତିକ ଆବରଣ ରହିଛି ଚିଦ୍ ଆତ୍ମା ଦିବ୍ୟ ଆତ୍ମାର ଚତୁଃପାର୍ଶ୍ୱରେ, ତେଣୁ ଭୌତିକ ଚେତନା ରହିଛି ଆମର, ତେଣୁ ଏଇ ଚେତନାଙ୍କୁ ଯେତେବେଳେ ଆମେ କୃଷ୍ଣଙ୍କର ଧ୍ୟାନରେ କୃଷ୍ଣଙ୍କ ସ୍ମରଣରେ ନିୟୋଜିତ କରିବା, କୃଷ୍ଣଙ୍କର ସେବା ଉଦ୍ଦେଶ୍ୟରେ ନିୟୋଜିତ କରିବା, ତାହେଲେ ସେ ଚେତନା କୃଷ୍ଣ ଚେତନାରେ ପରିଣତ ହେଇଯିବ, ତାହା ହିଁ ହେଉଛି କୃଷ୍ଣ ଚେତନା। ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ଯତ୍ କରୋସି ଯଦସ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୟସି କନ୍ତେୟ ତତ୍କୁରୁ ସମଜର୍ପଣ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଯତ୍ କରୁଛ, ତୁମେ ଯେକୌଣସି କର୍ମ କରୁଛ, ଆମେ ଭୌତିକ ସଂସାରରେ ରହିବାକୁ ହେଲେ ଆମକୁ କିଛି କର୍ମ କରିବାକୁ ପଡ଼ିବ, କିଛି ଅର୍ଥ ଉପାର୍ଜନ କରିବାକୁ ପଡ଼ିବ, କାରଣ ଆମର ଶରୀର ଧାରଣ କରିବାର ଆବଶ୍ୟକତା ରହିଛି, ପରିବାର ପାଳନ କରିବାର ପୋଷଣ କରିବାର ଆବଶ୍ୟକତା ରହିଛି, ତେଣୁ ଆମେ ଯେକୌଣସି କର୍ମରେ ନିଶ୍ଚିତ ଭାବରେ ବ୍ରତୀ ହେବା। କିନ୍ତୁ ଆମେ ସେ କର୍ମକୁ କୃଷ୍ଣ କର୍ମରେ କିପରି ପରିଣତ କରିପାରିବା ସେ କଳା ଆମକୁ ଶିଖିବାକୁ ହେବ। ତାହା ହିଁ ହେଉଛି ଜୀବନର କଳା, ଆର୍ଟ ଅଫ୍ ଲିଭିଂ। ସେ ଆଉ କିଛି ଆର୍ଟ ଅଫ୍ ଲିଭିଂ ନାହିଁ, ଗୋଟେ ନୂଆ କଥା। ଏ ହେଉଛି ଜୀବନର ବଞ୍ଚିବାର କଳା, ଯେ ଆମେ ପ୍ରତ୍ୟେକ ବସ୍ତୁ ଏବଂ ପ୍ରତ୍ୟେକ କର୍ମକୁ କିପରି ଭାବରେ ଭଗବାନ କୃଷ୍ଣଙ୍କ ସେବାରେ ଆମେ ନିୟୋଜିତ କରିପାରିବା। ଯଦି ଆମେ କରିପାରିଲେ ତାହେଲେ ଆମେ ସଫଳ ବ୍ୟକ୍ତି ଜୀବନରେ, ଯଦି ଏକଥା ଆମେ କରି ନ ପାରିଲେ ଆମର ଜୀବନ ବିଫଳ ହେଇଗଲା। ତେଣୁ ଆମେ ଯେଉଁ କର୍ମ କରୁଛେ ଭୌତିକ କର୍ମ, ଭୌତିକ କର୍ମକୁ ମଧ୍ୟ ଆମେ ଦିବ୍ୟ କର୍ମରେ ପରିଣତ କରିପାରିବା। କିପରି ଭାବରେ, ଯେ ଯଦି ଆମେ ଭାବିବା ଯେ ଭଗବାନ କୃଷ୍ଣ ହେଉଛନ୍ତି ପରମ ପୁରୁଷ, ପରମ ଈଶ୍ୱର, ସେ ମୋର ପ୍ରଭୁ, ମୁଁ ତାଙ୍କର ସେବକ, ମାନସ ଦେହ ଗେହ ଯା କିଛୁ ମୋର ଅର୍ପିଲୁ ତୁଆ ପଦେ ନନ୍ଦ କିଶୋର। ତେଣୁ ଭକ୍ତ ଯେତେବେଳେ ନିଜର ସବୁକିଛି ଭଗବାନ କୃଷ୍ଣଙ୍କ ଚରଣରେ ସମର୍ପିତ କରିଦେବ, ଯେ ହେ ପ୍ରଭୁ ଆପଣ ମୋର ପ୍ରଭୁ, ମୁଁ ଆପଣଙ୍କର ସେବକ, ତେଣୁ ମୋର ଯାହା କିଛି ସବୁ ଆପଣଙ୍କ ଚରଣରେ ସମର୍ପିତ, ମାନସ ଅର୍ଥାତ୍ ମୋର ମନ ଆପଣଙ୍କ ଚରଣରେ ସମର୍ପିତ, ଦେହ ମୋର ଶରୀର ଆପଣଙ୍କ ଚରଣରେ ସମର୍ପିତ, ଗେହ ଅର୍ଥାତ୍ ଗୃହ ମୋର ଗୃହ ମଧ୍ୟ ଆପଣଙ୍କର ଗୃହ, ଇଏ ମୋର ଗୃହ ନୁହଁ, ମୁଁ ମୋର ଘରର ମାଲିକ ନୁହେଁ, ମୋ ଘରର ମାଲିକ ହେଉଛନ୍ତି ଭଗବାନ କୃଷ୍ଣ, ମୋର ଘର ନୁହେଁ ସେଇଟା ତାଙ୍କ ଘର। ତାହେଲେ ପ୍ରତି ଘର ମନ୍ଦିରରେ ପରିଣତ ହେଇଯିବ। ଯଦି ପ୍ରତ୍ୟେକ ଗୃହସ୍ଥ ଏପରି ଚିନ୍ତା କରିବେ ଯେ ଏ ଘର ମୋର ନୁହେଁ, ଏ କୃଷ୍ଣଙ୍କର ଘର, କୃଷ୍ଣ ଏ ଘରର ମାଲିକ, ଆମେ କୃଷ୍ଣଙ୍କ ଘରେ ରହିଛୁ ଅତିଥି ବା ତାଙ୍କର ସେବକ, ଆମେ କୃଷ୍ଣଙ୍କର ଯେମିତି ପ୍ରତ୍ୟେକ ଘରେ ସବୁ ସେବକ ଥାନ୍ତି, ତେଣୁ ଆମେ କୃଷ୍ଣଙ୍କ ଘରେ ଆମେ ସେବକ। ତାହେଲେ ତାହା ହିଁ ହେଉଛି କୃଷ୍ଣ ଚେତନା। ମାନସ ଦେହ ଗେହ ଯା କିଛୁ ମୋର ଅର୍ପିଲୁ ତୁ ଆପଦେ ନନ୍ଦ କିଶୋର। ହେ ନନ୍ଦ ନନ୍ଦନ ଶ୍ରୀକୃଷ୍ଣ, ମୋର ଯାହା କିଛି ମୋର ଧନ ସମ୍ପତ୍ତି, ପୁତ୍ର କନ୍ୟା, ଆତ୍ମୀୟ ସ୍ୱଜନ ସବୁ ଆପଣଙ୍କର, ଏସବୁ ଆପଣ ବୁଝିବେ ଏମାନଙ୍କ କଥା, ଆମେ ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ତାହେଲେ ଆମେ ସେଇ କର୍ମ କରୁଛେ, ସେଇ ଘରେ ରହିଛେ, ଅଥଚ ଆମର ଚେତନା ବଦଳି ଯାଇଛି। ତାହା ହିଁ ହେଉଛି କୃଷ୍ଣ ଚେତନା। ଆମେ ପରିଶ୍ରମ କରୁଛେ, ଚାକିରି କରୁଛେ, ବ୍ୟବସାୟ କରୁଛେ, ଅର୍ଥ ଉପାର୍ଜନ କରୁଛେ, କିନ୍ତୁ ଆମେ ସେତେବେଳେ ଭାବେ ଏ ଅର୍ଥ ମୁଁ ଯାହା ଉପାର୍ଜନ କଲି ଏ ମୋର ନୁହେଁ, ଏ କୃଷ୍ଣଙ୍କର। କାରଣ ଯଦି ଘର କୃଷ୍ଣଙ୍କର ଆଉ ଆମେ କୃଷ୍ଣଙ୍କର, ତେଣୁ ଆମେ ଯାହା ପରିଶ୍ରମ କରି ଯେଉଁ ଅର୍ଥ ରୋଜଗାର କଲେ ସେ ମଧ୍ୟ କୃଷ୍ଣଙ୍କର, ଆମର ନୁହେଁ। କିନ୍ତୁ ଆମର ଯେତିକି ଆବଶ୍ୟକତା ଆମେ ସେତିକି ସେ ଅର୍ଥରୁ ଗ୍ରହଣ କରିବା, ବାକି ଅର୍ଥ କୃଷ୍ଣଙ୍କ ସେବାରେ ନିୟୋଜିତ କରିବା। ତାହା ହିଁ ହେଉଛି କୃଷ୍ଣ ଚେତନା। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଯତ୍ କରୋସି, ତୁମେ ଯେକୌଣସି କର୍ମ କରୁଛ ସେ କର୍ମକୁ ମୋତେ ଅର୍ପଣ କର। ହେ ପ୍ରଭୁ, ଇଏ ଆପଣଙ୍କ କର୍ମ, ଆପଣଙ୍କ ପାଇଁ ମୁଁ କର୍ମ କରୁଛି। ତେଣୁ ଆମର ଚାକିରି ବ୍ୟବସାୟ ମଧ୍ୟ କୃଷ୍ଣ କର୍ମରେ ପରିଣତ ହୋଇଯିବ, ଯତ୍ କରୋସି, କାରଣ ତାର ଫଳ ଆମେ କୃଷ୍ଣଙ୍କୁ ଅର୍ପଣ କରିବା, ତେଣୁ ସେ ଚାକିରି ବ୍ୟବସାୟ ସବୁ କୃଷ୍ଣ କର୍ମ। ଯଦସ୍ନାସି, ଆମେ ଯାହା ଭୋଜନ କରୁଛେ ସେ ଭୋଜନକୁ ପ୍ରଥମେ ଆମେ ଭଗବାନ କୃଷ୍ଣଙ୍କୁ ଭୋଗ ଲଗାଇବା, ତାଙ୍କର ପ୍ରସାଦ ରୂପରେ ସବୁଦିନ ଆମେ ଗ୍ରହଣ କରିବା। ତାହେଲେ ଆମେ କୃଷ୍ଣ ପ୍ରସାଦ ସବୁଦିନ ଗ୍ରହଣ କରିବା। ତେଣୁ ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି ଯେଉଁମାନେ ଶାକାହାରୀ ଭୋଜନ କରୁଛନ୍ତି ଅର୍ଥାତ୍ ମୋତେ ଭୋଗ ଲଗାଉନାହାନ୍ତି, ଭୁଞ୍ଜ ତେତେ ତ୍ୱଘଂ ପାପମ ଯେ ପଚନ୍ତି ଆତ୍ମକାରଣାତ୍। ଯେଉଁମାନେ ନିଜ ପାଇଁ ରୋଷେଇ କରୁଛନ୍ତି, ଭୋଜନ ପ୍ରସ୍ତୁତ କରୁଛନ୍ତି, ମୋତେ ଭୋଗ ଲଗାଉନାହାନ୍ତି, ତେଣୁ ସେମାନେ କ'ଣ ଖାଉଛନ୍ତି, ଭୁଞ୍ଜ ତେତେ ତ ଅଘଂ ପାପମ, ସେମାନେ ପାପ ଖାଉଛନ୍ତି। ଯେତେବେଳେ ଆମେ କୃଷ୍ଣଙ୍କୁ ଭୋଗ ଲଗାଇଦେଉ ସେତେବେଳେ ସେ ଖାଦ୍ୟଦ୍ରବ୍ୟ ଶୁଦ୍ଧ ହେଇଯାଏ, ପବିତ୍ର ହେଇଯାଏ। ତ ତେଣୁ ଆମେ ପବିତ୍ର ଦିବ୍ୟ ବସ୍ତୁ ଆମେ ଗ୍ରହଣ କରୁ। ତାଦ୍ୱାରା ଆମର ଶରୀର ଶୁଦ୍ଧ ହୁଏ। ଭଗବାନ କୃଷ୍ଣଙ୍କର ପ୍ରସାଦ ଗ୍ରହଣ କଲେ ଆମର ଶରୀର ଶୁଦ୍ଧ ହବ, ଚେତନା ଶୁଦ୍ଧ ହବ, ଆମେ ରୋଗମୁକ୍ତ ରହିବା। ସବୁ ସମୟରେ କୃଷ୍ଣ ପ୍ରସାଦ ସେବନ କଲେ ସବୁ ସମୟରେ ରୋଗମୁକ୍ତ ରହିବା। ତେଣୁ ଭଗବାନ କହୁଛନ୍ତି ଯଦସ୍ ନାସି, ତୁମେ ଯାହା ଖାଉଛ ମୋତେ ଅର୍ପଣ କରି ଖାଅ, ଯାହା କୌଣସି କର୍ମ କରୁଛ ମୋ ଉଦ୍ଦେଶ୍ୟରେ ସେ କର୍ମ କର, ଅର୍ଥାତ୍ ତାର ଫଳକୁ ମୋତେ ଅର୍ପଣ କର। ଯଜୁ ହୋସି, ତୁମେ ଯଜ୍ଞ ଅନୁଷ୍ଠାନ କରୁଛ ତାହେଲେ ମୋତେ ପ୍ରସନ୍ନ କରିବା ପାଇଁ ଯଜ୍ଞ ଅନୁଷ୍ଠାନ କର। ଯଜ୍ଞରେ ତୁମେ ଆହୁତି ପ୍ରଦାନ କରୁଛ, ମୋ ଉଦ୍ଦେଶ୍ୟରେ ପ୍ରଦାନ କର। ଦଦାସି, ତୁମେ ଦାନ ଧର୍ମ କରୁଛ ତାହେଲେ ମୋ ଉଦ୍ଦେଶ୍ୟରେ ତୁମେ ଦାନ ଧର୍ମ କର। ମୋର ମନ୍ଦିର ନିର୍ମାଣ ପାଇଁ ଦାନ ଧର୍ମ କର, ବା ମୋର ସେବା ପାଇଁ ଦାନ ଧର୍ମ କର। ସିଏ ହେଉଛି ପ୍ରକୃଷ୍ଟ ଦାନ, ଶ୍ରେଷ୍ଠ ଦାନ, ଯେତେବେଳେ ଆମର ଧନକୁ ଆମେ କୃଷ୍ଣଙ୍କ ସେବାରେ ନିୟୋଜିତ କରିବା। ଦଦାସି ତପସ୍ୟା ଶିକନ୍ତେ, ତୁମେ ତପସ୍ୟା କରୁଛ, ବ୍ରତ ଅନୁଷ୍ଠାନ କରୁଛ, ମୋ ଉଦ୍ଦେଶ୍ୟରେ କର। ଆଜିକାଲି ଆମେ ଦେଖୁଛେ ବହୁ ଲୋକ କିଏ ରବିବାର ବ୍ରତ ରଖିଲାଣି, କିଏ ସୋମବାର ରଖିଲାଣି, କିଏ ମଙ୍ଗଳବାର ରଖିଲାଣି, କିଏ ଗୁରୁବାର ରଖିଲାଣି, କେତେ ପ୍ରକାର ସବୁ ବ୍ରତ। କିନ୍ତୁ ଏସବୁ ବ୍ରତ କୃଷ୍ଣଙ୍କ ଉଦ୍ଦେଶ୍ୟରେ ନୁହଁ, ସେ ବ୍ରତର କିଛି ଲାଭ ନାହିଁ। ଆମେ ଯଦି ବ୍ରତ ଉପବାସ ରଖିବା, କିଛି ତପସ୍ୟା କରିବା, ତାହେଲେ ତାହା କୃଷ୍ଣଙ୍କ ଉଦ୍ଦେଶ୍ୟରେ ହେବା ଦରକାର। ଯେପରି ଜନ୍ମାଷ୍ଟମୀ ବ୍ରତ, ଶ୍ରୀରାମ ନବମୀ ବ୍ରତ, ନୃସିଂହ ଚତୁର୍ଦ୍ଦଶୀ ବ୍ରତ, ବାମନ ଦ୍ୱାଦଶୀ ବ୍ରତ, ଭଗବାନଙ୍କର ଅନେକ ସବୁ ରହିଛି, ସେ ବ୍ରତ ଅନୁଷ୍ଠାନରେ ସେଦିନ ଉପବାସ ରହିବା ଦରକାର, ତାହେଲେ ଆମେ ପ୍ରକୃତ ଫଳ ଲାଭ କରିବା। ପ୍ରତି ମାସରେ ଦୁଇଟି ଏକାଦଶୀ ବ୍ରତ ରହିଛି। 8 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିକୁ ଏକାଦଶୀ ବ୍ରତ କରିବା ଆବଶ୍ୟକ, ପାଳନ କରିବା ଆବଶ୍ୟକ। ଏକାଦଶୀ ଦିନ ଯେଉଁମାନେ ଅନ୍ନ ଗ୍ରହଣ କରନ୍ତି, ଅନ୍ନରେ ସେଦିନ ପାପ ବାସ କରିଥାଏ, ସେମାନେ ସବୁ ପାପ ସେଇଦିନ ଗ୍ରହଣ କରିଥାନ୍ତି ଏକାଦଶୀ ଦିନ, କାରଣ ଏକାଦଶୀ ଦିନ ଅନ୍ନରେ ସବୁ ପାପ ନିବାସ କରିଥାଏ। ତେଣୁ ଏକାଦଶୀ ଦିନ ଅନ୍ନ ତ୍ୟାଗ କରିବା, ଅନ୍ନ ଅର୍ଥାତ୍ ଆମ ଓଡ଼ିଶାରେ ସାଧାରଣ ଭାବରେ ବୁଝନ୍ତି ଯେ କେବଳ ଅନ୍ନ ମାନେ ଭାତ ଛାଡ଼ିଦେଲେ ଆଉ ସବୁ ଚଳିବ, ରୁଟି ଚୁଡ଼ା ଏସବୁ ଏକାଦଶୀ ଦିନ କେହି କେହି ଖାଆନ୍ତି, କିନ୍ତୁ ଏସବୁ ଶସ୍ୟ, ଅନ୍ନ ମାନେ ଶସ୍ୟ, କୌଣସି ଶସ୍ୟ ଜାତୀୟ ଦ୍ରବ୍ୟ ସେଦିନ ଗ୍ରହଣ କରିବା ଉଚିତ ନୁହଁ, କେବଳ ଫଳ ଏବଂ ଦୁଗ୍ଧ ଜାତୀୟ ଦ୍ରବ୍ୟ ଜଣେ ଗ୍ରହଣ କରିପାରିବ ଏକାଦଶୀ ଦିନ। ତେଣୁ ପ୍ରତି ମାସରେ ଦୁଇଟି ଏକାଦଶୀ ଏବଂ 8 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିମାନଙ୍କର ଏକାଦଶୀ ବ୍ରତ କରିବା ବିଧେୟ। ତେଣୁ ଯଦି ଜଣେ ବ୍ରତ କରୁଛି ବା ତପସ୍ୟା କରୁଛି କୃଷ୍ଣଙ୍କ ଉଦ୍ଦେଶ୍ୟରେ, କୃଷ୍ଣଙ୍କ ପ୍ରସନ୍ନତା ପାଇଁ ବ୍ରତ କରିବା ଉଚିତ। ତେଣୁ ଏହିପରି ଭାବରେ ଭଗବାନ କୃଷ୍ଣ କହୁଛନ୍ତି ତୁମେ ଏସବୁ କରିବା ଦ୍ୱାରା କ'ଣ ହବ ନା ତୁମେ ଶୁଦ୍ଧ ହେଇଯିବ। ଯିଏ ଅର୍ପଣ କରୁଛି ଏସବୁ କୃଷ୍ଣଙ୍କୁ ସିଏ ନିଜେ ଶୁଦ୍ଧ ହେବ। ଯେଉଁ ବସ୍ତୁ ଅର୍ପିତ ହେଉଛି, ଯେପରି ଆମେ ଧନ ଦଉଛେ ଭଗବାନ କୃଷ୍ଣଙ୍କ ସେବା ପାଇଁ, ଧନ ଶୁଦ୍ଧ ହେଇଗଲା। ତେଣୁ ଧନ ଶୁଦ୍ଧ ହେଲା, ବସ୍ତୁ ଶୁଦ୍ଧ ହେଲା ଏବଂ ଆମର ଚେତନା ଶୁଦ୍ଧ ହେଲା। ଏହା ହିଁ ହେଉଛି କୃଷ୍ଣ ଚେତନା, କୃଷ୍ଣ ଚେତନାରେ କର୍ମ ଏବଂ ତା ଏସବୁ କରିବା ଦ୍ୱାରା ଲାଭ କ'ଣ ହବ। ଭଗବାନ କହୁଛନ୍ତି ବ୍ରହ୍ମେବ ତେନ ଗନ୍ତବ୍ୟ, ସେ ବ୍ୟକ୍ତି ସେହି ବ୍ରହ୍ମ ପଦକୁ, ପରମେଶ୍ୱର ଭଗବତ ପଦକୁ ପ୍ରାପ୍ତ ହବ, ଲାଭ କରିବ। ବ୍ରହ୍ମ କର୍ମ ସମାଧିନ, କିପରି ଭାବରେ ନା ବ୍ରହ୍ମ କର୍ମ ସମାଧିରେ ଯୁକ୍ତ ହେଇଥିବା ହେତୁ, ଅର୍ଥାତ୍ ବ୍ରହ୍ମ କର୍ମରେ ଲୀନ ହେଇଥିବା ହେତୁ, କୃଷ୍ଣ କର୍ମରେ ଲୀନ ହେଇଥିବା ହେତୁ, ସେ କୃଷ୍ଣଙ୍କର ପଦ, ପରମ ପଦ ବା ଧାମକୁ ପ୍ରାପ୍ତ ହବ। ତାହେଲେ କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହେଲେ ଲାଭ କ'ଣ ଆମର ନା, ଏଇ ଭୌତିକ ଜଗତରେ ରହି ଆମେ ଯେତେ ପ୍ରକାର ସବୁ କଷ୍ଟ ଭୋଗ କରୁଛେ, ଦୁଃଖ ଭୋଗ କରୁଛେ, କ'ଣ କଷ୍ଟ, ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ କଷ୍ଟ ଭୋଗ କରୁଛେ। ଆମେ କେହି ମୃତ୍ୟୁ ମୁଖରେ ପଡ଼ିବାକୁ ଚାହୁଁନେ, ମୃତ୍ୟୁ ଆସୁଛି, ମୃତ୍ୟୁ ଯନ୍ତ୍ରଣା ଭୋଗ କରିବାକୁ ଚାହୁଁଛି। ଆପଣମାନେ ଦେଖିଥିବେ ଅନେକ ସମୟରେ ଅନେକ ଲୋକ ବହୁଦିନ ଧରି ସେମାନେ ଶଯ୍ୟାରେ ପଡ଼ି ରହିଥାନ୍ତି, ମୃତ୍ୟୁ ଶଯ୍ୟାରେ, ସେମାନଙ୍କର ପ୍ରାଣ ଯାଏନି, ମାନେ ବହୁତ କଷ୍ଟ ଭୋଗ କରିଥାନ୍ତି। ଇଏ ହେଉଛି ମୃତ୍ୟୁ ଯନ୍ତ୍ରଣା, ମୃତ୍ୟୁ କଷ୍ଟ। ଆଉ ଜଣେ ମୃତ୍ୟୁ ଶଯ୍ୟାରେ ଅଧିକ ସମୟ ପଡ଼ି ନ ରହିଲେ ମଧ୍ୟ ମୃତ୍ୟୁ ସମୟରେ ଯେତେବେଳେ ପ୍ରାଣ ଶରୀରକୁ ତ୍ୟାଗ କରେ ସେତେବେଳେ ବହୁତ କଷ୍ଟ ଭୋଗ କରିବାକୁ ହୁଏ। ଏବଂ ସେତେବେଳେ ଯମଦୂତମାନେ ଆସନ୍ତି ନେବା ପାଇଁ ଜୀବାତ୍ମାକୁ, ଭୟଙ୍କର ରୂପ ଧାରଣ କରି, ଯାହାଫଳରେ ଲୋକମାନେ ଭୟଭୀତ ହୋଇଯାଆନ୍ତି ଯମଦୂତମାନଙ୍କୁ ଦେଖି ମୃତ୍ୟୁ ଶଯ୍ୟାରେ। ସେମାନେ କାହାକରେ କହିପାରନ୍ତିନି, ଅଥଚ ଭୟଭୀତ ହେଇ ମଳମୂତ୍ର ତ୍ୟାଗ କରିଦିଅନ୍ତି ମୃତ୍ୟୁ ଶଯ୍ୟାରେ। ଆପଣମାନେ ଦେଖିଥିବେ ଅଧିକାଂଶ ଲୋକ ମଳମୂତ୍ର ତ୍ୟାଗ କରନ୍ତି ମୃତ୍ୟୁ ଶଯ୍ୟାରେ। ତେଣୁ ମୃତ୍ୟୁ ଅତ୍ୟନ୍ତ ଭୟଙ୍କର, ଆମେ କେହି ସେଥିପାଇଁ ମୃତ୍ୟୁ ଚାହୁଁନା, କିନ୍ତୁ ଆମେ ମୃତ୍ୟୁ ମୁଖରେ ପଡ଼ିବା ପାଇଁ ବାଧ୍ୟ। ଠିକ ସେହିପରି ଆମେ କେହି ବୃଦ୍ଧାବସ୍ଥା ଚାହୁଁନା, ବୃଦ୍ଧାବସ୍ଥାର କଷ୍ଟ ଭୋଗ କରିବା ପାଇଁ ବାଧ୍ୟ। ଆମେ କେହି ରୋଗ ଚାହୁଁନା, ବିଭିନ୍ନ ପ୍ରକାର ରୋଗ ଭୋଗ କରିବା ପାଇଁ ବାଧ୍ୟ। ଆମେ କେହି ବାରମ୍ବାର ଜନ୍ମ ନେବାକୁ ଚାହୁଁନା ମାତୃଗର୍ଭରେ କଷ୍ଟ ଭୋଗ କରିବା ପାଇଁ, କିନ୍ତୁ ଆମେ ବାଧ୍ୟ ଏସବୁ ଯନ୍ତ୍ରଣା ଭୋଗ କରିବା ପାଇଁ। ଇଏ ହେଉଛି ସଂସାରର ନିୟମ। ତେଣୁ ଯେପର୍ଯ୍ୟନ୍ତ ଆମେ ଭୌତିକ ସଂସାରରେ ଜନ୍ମଗ୍ରହଣ କରୁଥିବା, ଆମେ କଷ୍ଟ ଭୋଗ କରିବା ପାଇଁ ବାଧ୍ୟ, କାରଣ ଆମେ ଭୌତିକ ଶରୀର ଆମକୁ ଗ୍ରହଣ କରିବାକୁ ହେବ। ଏବଂ ତା ସହିତ ଆହୁରି ଅନେକ ଦୁଃଖ ରହିଛି। ଇଏ ତ ଚାରି ପ୍ରକାର ମୁଁ କେବଳ ସାମାନ୍ୟ ଦୁଃଖ କଥା କହିଲି। ଆଦି ଦୈବିକ, ଆଧ୍ୟାତ୍ମିକ, ଆଦି ଭୌତିକ ଦୁଃଖ, ନିଜର କର୍ମଫଳ ଜନିତ ଦୁଃଖ, ସବୁ ବିଭିନ୍ନ ପ୍ରକାର ଦୁଃଖ ରହିଛି। ତେଣୁ ଆମେ ଯେତେବେଳେ ଭଗବତ ଧାମ, କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହେବା, ଭଗବାନ କୃଷ୍ଣଙ୍କ ଧାମକୁ ଯିବା, ତାହେଲେ ଆମେ ଏଇ ସଂସାରର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇଯିବା। ଆମକୁ ବାରମ୍ବାର ଏଠାରେ ଜନ୍ମଗ୍ରହଣ କରି କଷ୍ଟ ଭୋଗ କରିବାକୁ ପଡ଼ିବ ନାହିଁ। ସେଥିପାଇଁ ଭଗବାନ କୃଷ୍ଣ ଏ ଶ୍ଳୋକରେ କହୁଛନ୍ତି ଯେ ବ୍ରହ୍ମକର୍ମ ସମାଧୀନ, ବ୍ରହ୍ମକର୍ମ ଅର୍ଥାତ୍ କୃଷ୍ଣ କର୍ମ, କୃଷ୍ଣ କର୍ମରେ ନିଯୁକ୍ତ ହେଲେ ବ୍ୟକ୍ତି କୃଷ୍ଣଙ୍କର ପାଦପଦ୍ମଙ୍କୁ, ତାଙ୍କର ଧାମକୁ ପ୍ରାପ୍ତ ହେବାକୁ ସକ୍ଷମ ହେବ। ଅନ୍ୟ କୌଣସି ମାର୍ଗ ନାହିଁ। ତା ଅର୍ଥ କୃଷ୍ଣ କର୍ମ କ'ଣ? ଭକ୍ତି, କୃଷ୍ଣଙ୍କର ସେବା। ତେଣୁ କୃଷ୍ଣ ଭକ୍ତି ମାର୍ଗ ହିଁ ଏକମାତ୍ର ମାର୍ଗ ଆମକୁ ଏ ଭୌତିକ ସଂସାର ଦୁଃଖରୁ ମୁକ୍ତ କରିବାର। କୃଷ୍ଣ ଭକ୍ତି ମାର୍ଗ ଅବଲମ୍ବନ କଲେ ଆମେ ଏଇ ସଂସାର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇପାରିବା। ଏବଂ ଏ କୃଷ୍ଣ ଭକ୍ତି ମାର୍ଗ କ'ଣ ନା, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ ସଖ୍ୟ ଆତ୍ମ ନିବେଦନ। ଭଗବାନଙ୍କର କଥା ଶ୍ରବଣ କରିବା ଭକ୍ତମାନଙ୍କ ମୁଖରୁ, ସାଧୁମାନଙ୍କ ମୁଖରୁ, କୃଷ୍ଣ ଭକ୍ତମାନଙ୍କ ମୁଖରୁ, ଗୁରୁଙ୍କ ମୁଖରୁ ଭଗବାନଙ୍କର କଥା, କୃଷ୍ଣଙ୍କର କଥା ଶ୍ରବଣ କରିବା, ଭଗବାନଙ୍କର ନାମ କୀର୍ତ୍ତନ କରିବା, ଏବଂ ନାମ ଜପ ଏବଂ କୀର୍ତ୍ତନ। ଜପ ଆମେ କରିପାରିବା ମାଳା ଦ୍ୱାରା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏ ମହାମନ୍ତ୍ର ଆମେ ଯେତେବେଳେ ଏକାଠି ହେବା, ସମସ୍ତେ ମିଶିକରି କୀର୍ତ୍ତନ କରିପାରିବା, ଆଉ ଏକାକି ଆମେ ମାଳା ଦ୍ୱାରା ଜପ କରିପାରିବା, ଏବଂ ସବୁ ସମୟରେ ମନ ମଧ୍ୟରେ କୃଷ୍ଣଙ୍କର ସ୍ମରଣ କରିବା ଆବଶ୍ୟକ। ପ୍ରତିଟି କାର୍ଯ୍ୟରେ ଆମେ ଯେତେବେଳେ ଯେକୌଣସି କାର୍ଯ୍ୟ କରୁଥିଲେ ମଧ୍ୟ ମନ ମଧ୍ୟରେ କୃଷ୍ଣଙ୍କର ସ୍ମରଣ, ଯେପରି ବୃନ୍ଦାବନରେ ବ୍ରଜବାସୀମାନେ ସବୁ ଗୃହ କର୍ମ କରୁଥିବା ଭିତରେ ମଧ୍ୟ କୃଷ୍ଣଙ୍କର ସ୍ମରଣ କରୁଥିଲେ, ତାଙ୍କ କୃଷ୍ଣଙ୍କର ଲୀଳାଗାନ କରୁଥିଲେ। ଇଏ ହେଉଛି କୃଷ୍ଣ ସ୍ମରଣର ସରଳ ଉପାୟ। ତେଣୁ ସବୁ ସମୟରେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବା, ତାଙ୍କର ପୂଜା କରିବା, ଭଗବାନଙ୍କୁ ପ୍ରାର୍ଥନା କରିବା, ଏବଂ ଭଗବାନଙ୍କ ଚରଣରେ ଆତ୍ମସମର୍ପଣ କରିବା, ଏସବୁ ଭକ୍ତିର ବିଧି କଥା କୁହାଯାଇଛି। ତେଣୁ ଏହିପରି ଭାବରେ ଆମେ ଭକ୍ତି ବିଧି ଅନୁସରଣ କରି ସମସ୍ତ ବସ୍ତୁକୁ କୃଷ୍ଣଙ୍କ ସେବାରେ ନିୟୋଜିତ କରି ଆମେ ଏଇ ମନୁଷ୍ୟ ଜନ୍ମକୁ ଧନ୍ୟ କରିପାରିବା। ତେଣୁ ଏ ଶ୍ଳୋକରେ ଭଗବାନ କୃଷ୍ଣ ସଂକ୍ଷେପରେ କିପରି ଭାବରେ ଆମେ ସମସ୍ତ କର୍ମକୁ କୃଷ୍ଣ କର୍ମରେ ପରିଣତ କରିପାରିବା ସେ ସମ୍ବନ୍ଧରେ ଉପଦେଶ ପ୍ରଦାନ କରି ଆମକୁ ତାଙ୍କର ଧାମ ପ୍ରାପ୍ତ ହେବାର ମାର୍ଗ ପ୍ରଦର୍ଶନ କରୁଛନ୍ତି। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ସମସ୍ତେ ଏହି କୃଷ୍ଣ ଭକ୍ତି ମାର୍ଗ ଅନୁସରଣ କରନ୍ତୁ, କୃଷ୍ଣଙ୍କର ଉପଦେଶ ନିଜ ଜୀବନରେ ପାଳନ କରନ୍ତୁ ଏବଂ ନିଜର ଦୁର୍ଲଭ ମନୁଷ୍ୟ ଜନ୍ମକୁ ଧନ୍ୟ କରନ୍ତୁ। ହରେ କୃଷ୍ଣ।
ଭଗବାନ ଆର୍ତ୍ତି ହେବ, ଆର୍ତ୍ତି ପରେ ସମସ୍ତଙ୍କ ପ୍ରସାଦ ରହିଛି, ପ୍ରସାଦ ହରେ କୃଷ୍ଣ।